ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ଢାଞ୍ଚାଗତ ପରିବର୍ତ୍ତନ ଯୋଗୁଁ ପ୍ରାଥମିକ ସ୍ତରରୁ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଉଲ୍ଲେଖନୀୟ ଉନ୍ନତି ଦେଖାଦେଇଛି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଆସନ୍ତାକାଲିଠାରୁ ଲାଗୁ ହେଉଛି ଏକକୀକୃତ ପେନ୍ସନ୍ ଯୋଜନା। ସମଗ୍ର ଦେଶରେ ଆଜି ପାଳିତ ହେଉଛି ଇଦ୍ ଉଲ୍ ଫିତର ପର୍ବ। ଶକ୍ତିଶାଳୀ ଭୂକମ୍ପ ପରେ ମିଆଁମାରରେ ଆଜିଠାରୁ 7 ଦିନ ଲାଗି ଘୋଷଣା ହେଲା ଜାତୀୟ ଶୋକ। ଏବଂ ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଭେଟିବ କୋଲକାତା ନାଇଟ୍ ରାଇଡର୍ସକୁ। ଦେଶରେ ସ୍ୱାସ୍ଥ୍ୟକ୍ଷେତ୍ରର ସର୍ବାଙ୍ଗୀନ ବିକାଶ ତଥା ଦେଶବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ନରେନ୍ଦ୍ର ମୋଦିଙ୍କ ସରକାର ଗତ 10 ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସ୍ୱାସ୍ଥ୍ୟକ୍ଷେତ୍ରରେ ଢାଞ୍ଚାଗତ ପରିବର୍ତ୍ତନ କରିଛନ୍ତି। ସରକାରଙ୍କ ଏଭଳି ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ସ୍ୱାସ୍ଥ୍ୟକ୍ଷେତ୍ରର ପ୍ରାଥମିକ ସ୍ତରରୁ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଉଲ୍ଲେଖନୀୟ ଉନ୍ନତି ଦେଖାଦେଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ହରିୟାଣାର ହିସାରସ୍ଥିତ ମହାରାଜା ଅଗ୍ରସେନ ମେଡିକାଲ କଲେଜ ପରିସରରେ ମହାରାଜାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ଅବସରରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ସମୟରେ ଦେଶରେ ମାତ୍ର 7ଟି ଅଖିଳ ଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ବା ଏମ୍ସ ସ୍ଥାପନ କରାଯାଇଥିଲା। ସେଥିମଧ୍ୟରୁ 6ଟି ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଅମଳରେ ସ୍ଥାପିତ ହୋଇଥିଲା। ମାତ୍ର ଗତ 1 ଦଶନ୍ଧି ମଧ୍ୟରେ ଦେଶରେ ମୋଟ 23ଟି ଏମ୍ସ ପ୍ରତିଷ୍ଠା କରାଯାଇପାରିଛି। ସେହିଭଳି ବର୍ତ୍ତମାନର ସରକାର ଦେଶରେ ମେଡିକାଲ କଲେଜର ସଂଖ୍ୟା 387ରୁ 766କୁ ବୃଦ୍ଧି କରିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ଏଥିସହିତ ଦେଶରେ ଏମ୍ବିବିଏସ୍ ପାଠ୍ୟକ୍ରମ ଲାଗି ଆସନ ସଂଖ୍ୟା ମଧ୍ୟ 51,000ରୁ 115,000କୁ ବୃଦ୍ଧି କରାଯାଇଛି। ଆଗାମୀ 5 ବର୍ଷ ମଧ୍ୟରେ ଅତିରିକ୍ତ 85,000 ଏମ୍ବିବିଏସ୍ ସିଟ୍ ବୃଦ୍ଧି କରାଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
ମେଡିକାଲ ଇନଫ୍ରାଷ୍ଟ୍ରକ୍ଚର ମେ ଢେର ସାରା କାମ ନରେନ୍ଦ୍ର ମୋଦି ସରକାର ନେ 64,000 କରୋଡ଼ ରୁପିଆ ପବ୍ଲିକ ହେଲ୍ଥ ସେଣ୍ଟର ଔର କମ୍ୟୁନିଟି ହେଲ୍ଥ ସେଣ୍ଟର ଇସକେ ଲିଏ ଖର୍ଚ୍ଚ କରକର ଏକ ବହୁତ ବଡ଼ା ମେଡିକାଲ ଇନଫ୍ରାଷ୍ଟ୍ରକ୍ଚର କା ବେଜିକ ଖାକା ବନାନେ କା କା 730 ଇଣ୍ଟିଗ୍ରେଟେଡ ପବ୍ଲିକ ହେଲ୍ଥ ଲ୍ୟାବ ବନାଏ ଗେ 4382 ବ୍ଲକ ପବ୍ଲିକ ହେଲ୍ଥ ୟୁନିଟ ବନାଏ ଗେ ଔର 602 କ୍ରିଟିକାଲ କେୟାର ବକ୍ସ ଏ 10 ସାଲ କେ ଅନ୍ଦର ନୟେ ନିର୍ମିତ କିଏ ଗେ।
ଏହି ଅବସରରେ ଶ୍ରୀ ଶାହା ଏନ୍ଡିଏ ସରକାରଙ୍କ ଦ୍ୱାରା ଦେଶର ବିକାଶ ଲାଗି ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ମୋଦି ସରକାରଙ୍କ କାର୍ଯ୍ୟକାଳ ସମୟରେ 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଅତିକ୍ରମ କରିପାରିଛନ୍ତି। ସେହିଭଳି ଗରିବ ଲୋକଙ୍କ ଲାଗି 4 କୋଟିରୁ ଉର୍ଦ୍ଧ୍ୱ ବାସଗୃହ ନିର୍ମାଣ କରାଯାଇଥିବା ବେଳେ ପ୍ରାୟ 20 କୋଟି ଲୋକଙ୍କ ଲାଗି ଆଶ୍ରୟ ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ 81 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ମାଗଣାରେ ଖାଦ୍ୟଶସ୍ୟ ବଣ୍ଟନ କରିଛନ୍ତି। ଏତଦ୍ବ୍ୟତୀତ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ପ୍ରତ୍ୟେକ ବାସଗୃହ ଲାଗି ସରକାର ଶୌଚାଳୟର ବ୍ୟବସ୍ଥା କରିଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
4 କରୋଡ଼ ଆବାସ ବନାଏ ମତଲବ 20 କରୋଡ଼ ଲୋକଙ୍କୁ ଛତ୍ ଦେନେ କା କାମ 81 କରୋଡ଼ ଲୋକଙ୍କୁ ପ୍ରତି ବ୍ୟକ୍ତି 5 କିଲୋ ରାସନ ମୁକ୍ତ 11 କରୋଡ଼ ଲୋକଙ୍କୁ ଗ୍ୟାସ କା ଚୁଲା ଦେକର ଧୂଆ ମୁକ୍ତ ଘର ବନାନେ କା କାମ 12 କରୋଡ଼ ପରିବାର ଇସ୍ ଦେଶ ମେ 2014 ତକ ଶୌଚାଳୟ ବିହୀନ ଔର ଆଜ ଦେଶ ମେ ସବସେ ପହଲେ ହର ଘର କୋ ଶୌଚାଳୟ ଦେନେ ବାରି ସରକାର ହମାରୀ ହରିୟାଣା ସରକାର ବନି।
ଏହି ଅବସରରେ ଶ୍ରୀ ଶାହା ଆଜି ମହାରାଜା ଅଗ୍ରସେନ ମେଡିକାଲ ପରିସରରେ ନବନିର୍ମିତ ଆଇସିୟୁର ଉଦ୍ଘାଟନ କରିବା ସହ ପିଜି ଛାତ୍ରାବାସ ପାଇଁ ମଧ୍ୟ ଶିଳାନ୍ୟାସ କରିଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକୀକୃତ ପେନ୍ସନ୍ ଯୋଜନା ଆସନ୍ତାକାଲିଠାରୁ ଲାଗୁ ହେଉଛି। ଜାତୀୟ ପେନ୍ସନ୍ ବ୍ୟବସ୍ଥା ଅଧୀନରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ସାମିଲ ହେବା ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କର ଇଚ୍ଛାଧୀନ କ୍ଷମତା ରହିଛି। ଏହି ଯୋଜନାର କାର୍ଯ୍ୟକାରିତା ନେଇ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ 3ଟି ବର୍ଗରେ ବିଭକ୍ତ କରାଯାଇଛି। ଚଳିତ ବର୍ଷ ଏପ୍ରିଲ 1 ମଧ୍ୟରେ କେନ୍ଦ୍ର ସରକାରଙ୍କ ଅଧୀନରେ ଯୋଗ ଦେଇଥିବା କର୍ମଚାରୀଙ୍କୁ ପ୍ରଥମ ବର୍ଗରେ ସ୍ଥାନିତ କରାଯାଇଛି। ସେମାନେ ଜାତୀୟ ପେନ୍ସନ୍ ବ୍ୟବସ୍ଥା ଏନ୍ପିଏସ୍ ଅଧୀନରେ ସାମିଲ ହୋଇପାରିବେ। ସେହିଭଳି ଏପ୍ରିଲ 1 ଏବଂ ଏହା ପରେ ଯୋଗ ଦେଇଥିବା ନୂତନ କର୍ମଚାରୀଙ୍କୁ 2ତୀୟ ବର୍ଗରେ ସ୍ଥାନିତ କରାଯାଇଥିବା ବେଳେ 3ତୀୟ ବର୍ଗରେ ଏନ୍ପିଏସ୍ ଯୋଜନାରେ ସାମିଲ ରହିଥିବା କର୍ମଚାରୀ ଏବଂ ଆଜି ସୁଦ୍ଧା ଅବସରପ୍ରାପ୍ତ କର୍ମଚାରୀ ରହିଛନ୍ତି। ଏହି ନୂତନ ଯୋଜନା ଅଧୀନରେ ସର୍ବନିମ୍ନ 25 ବର୍ଷ କାର୍ଯ୍ୟ କରିଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଶେଷ 12 ବର୍ଷ ଦରମାର ହାରାହାରି ମୂଳ ଦରମାର 50% ପେନ୍ସନ୍ ଆକାରରେ ପ୍ରଦାନ କରାଯିବ। ଚାକିରିକାଳ ମଧ୍ୟରେ ମୃତ୍ୟୁ ଘଟିଥିବା କର୍ମଚାରୀଙ୍କ ପରିବାରବର୍ଗଙ୍କୁ 60% ପେନ୍ସନ୍ ଆକାରରେ ମିଳିବ। ଏପରିକି ଏହି ଯୋଜନା ଅଧୀନରେ ସର୍ବନିମ୍ନ 10 ବର୍ଷ ଚାକିରି କରିଥିବା କର୍ମଚାରୀଙ୍କ ପାଇଁ ଅତି କମ୍ରେ 10,000 ଟଙ୍କା ପେନ୍ସନ୍ ଆକାରରେ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସମଗ୍ର ଦେଶରେ ମୁସଲମାନ ସମ୍ପ୍ରଦାୟଙ୍କ ପକ୍ଷରୁ ଆଜି ଇଦ୍ ଉଲ୍ ଫିତର ପର୍ବ ପାଳନ କରାଯାଉଛି। ପବିତ୍ର ରମଜାନ ମାସର ସମାପନ ଅବସରରେ ଏହି ପର୍ବ ପାଳନ କରାଯାଇଥାଏ। ଏହି ଅବସରରେ ଦେଶର ବିଭିନ୍ନ ଇଦ୍ଗାହ ଏବଂ ମସ୍ଜିଦ୍ରେ ନମାଜ ପାଠ କରାଯାଉଛି। ଦିଲ୍ଲୀର ଜାମା ମସ୍ଜିଦ୍, ଫତେପୁର ମସ୍ଜିଦ୍, ସାହି ଇଦ୍ଗାହ ଆଦିରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ତାଙ୍କ ବାର୍ତ୍ତାରେ ଏହି ପର୍ବ ଭାଇଚାରା, ସହଯୋଗ ଏବଂ କରୁଣାର ଭାବନାକୁ ସୁଦୃଢ଼ କରିଥାଏ ବୋଲି କହିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଶୁଭେଚ୍ଛା ଜଣାଇ ସାଂସ୍କୃତିକ ବିବିଧତା ମଧ୍ୟରେ ମିଳିତ ଭାବେ ଆନ୍ତରିକ ବନ୍ଧନର ସହ ବସବାସ କରିବା ଲାଗି ଏହି ପର୍ବ ପ୍ରେରଣା ଯୋଗାଇଥାଏ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସମାଜରେ ଏହି ପର୍ବ ଆସ୍ଥା, ସଂହତି ଏବଂ ଦୟା ମନୋଭାବ ବୃଦ୍ଧି କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶାବ୍ୟକ୍ତ କରିଛନ୍ତି। ଜାମ୍ମୁ କାଶ୍ମୀରରେ ଆଜି ଉତ୍ସାହ ଉଦ୍ଦୀପନା ମଧ୍ୟରେ ଇଦ୍ ଉଲ୍ ଫିତର ପାଳନ କରାଯାଉଛି। ଆମ ସମ୍ବାଦଦାତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀନଗରସ୍ଥିତ ହଜରତପାଲ ମସ୍ଜିଦ୍ରେ ଏକତ୍ରିତ ହୋଇ ପ୍ରାର୍ଥନା କରିଛନ୍ତି। ସେହିଭଳି ଜାମ୍ମୁର ଇଦ୍ଗା ପଡ଼ିଆରେ ଶହଶହ ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତି ମଧ୍ୟ ପ୍ରାର୍ଥନା କରିଛନ୍ତି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ଏକ ପ୍ରମୁଖ ନିଶାଦ୍ରବ୍ୟ କାରବାର ନେଟୱାର୍କ ଧରାପଡ଼ିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବି ଏବଂ ଦିଲ୍ଲୀ ପୁଲିସ୍ ମିଳିତ ଭାବେ ଚଢ଼ଉ କରି ଏଥିରେ ସମ୍ପୃକ୍ତ 5 ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ 37 କୋଟି ଟଙ୍କା ମୂଲ୍ୟର କୋକେନ୍, MDMA ଏବଂ ମେଥାମ୍ଫେଟାମାଇନ୍ ଆଦି ଜବତ କରାଯାଇଛି। ଏଥିଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀ ପୁଲିସ୍ ଓ ଏନ୍ସିବିର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ନିଶାଦ୍ରବ୍ୟ କାରବାର ବିରୋଧରେ ନରେନ୍ଦ୍ର ମୋଦିଙ୍କ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଥିବା ଦୃଷ୍ଟିରୁ ଏହାକୁ ପ୍ରୋତ୍ସାହନ ଦେଉଥିବା ସମସ୍ତ କାର୍ଯ୍ୟକଳାପକୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିର ବିଷୟବସ୍ତୁ ରହିଛି ପୋଷଣ ଅଭିଯାନ ଜରିଆରେ ପୁଷ୍ଟିହୀନତାର ମୁକାବିଲା। ଏମ୍ସ ନୂଆଦିଲ୍ଲୀର ଶିଶୁ ଅସ୍ତ୍ରୋପଚାର ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ଅଜୟ ବର୍ମା ଏବଂ ଖାଦ୍ୟ ବିଶେଷଜ୍ଞ ଡାକ୍ତର ରିଚା ଜୟସ୍ୱାଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଏବଂ 011-233-1444 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ରାତି 9:30ରୁ ଏହି କାର୍ଯ୍ୟକ୍ରମ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ମିଆଁମାରର କେନ୍ଦ୍ରୀୟ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ପରେ ଆଜି ସେଠାକାର ସରକାର 7 ଦିନ ଲାଗି ଜାତୀୟ ଶୋକ ଘୋଷଣା କରିଛନ୍ତି। ସରକାରୀ ସୂତ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ମିଆଁମାରର ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଗତ ଶୁକ୍ରବାର ଦିନ ମିଆଁମାରରେ ପ୍ରଥମେ ରିଚର୍ ସ୍କେଲ୍ରେ 7.7 ତୀବ୍ରତା ଥିବା ଭୂକମ୍ପ ଅନୁଭୂତ ହେବାର କିଛି ମିନିଟ୍ ପରେ ପୁନଶ୍ଚ 6.4 ତୀବ୍ରତାର ଅନ୍ୟ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଥିରେ ମୃତ୍ୟୁ ସଂଖ୍ୟା 1700 ଅତିକ୍ରମ କରିଥିବା ବେଳେ 3400ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି ଏବଂ 300ରୁ ଉର୍ଦ୍ଧ୍ୱ ନିଖୋଜ ଅଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଭାରତ, ରୁଷ, ଚୀନ, ଥାଇଲାଣ୍ଡ, ଜାତିସଂଘ, ସଂଯୁକ୍ତ ଆରବ ଏମିରେଟ୍ ସମେତ ବିଭିନ୍ନ ସ୍ତରରୁ ଆନ୍ତର୍ଜାତିକ ସହାୟତା ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବାରେ ଲାଗିଛନ୍ତି। ଭାରତ ଅପରେସନ ବ୍ରହ୍ମ ଜରିଆରେ ଇତିମଧ୍ୟରେ ମିଆଁମାରକୁ ଔଷଧ, ରାସନ ସାମଗ୍ରୀ, ତମ୍ବୁ ଆଦି ପଠାଇସାରିଛି। ଅନ୍ୟପକ୍ଷରେ ଥାଇଲାଣ୍ଡରେ ଅନୁଭୂତ ଭୂକମ୍ପ ପ୍ରଭାବରେ ରାଜଧାନୀ ବ୍ୟାଙ୍କକ୍ରେ ପ୍ରାୟ 18 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 33 ଜଣ ଆହତ ହୋଇଛନ୍ତି ଏବଂ 78 ଜଣ ନିଖୋଜ ଅଛନ୍ତି। ଆଇପିଏଲ୍ କ୍ରିକେଟରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ମୁମ୍ବାଇର ୱାଙ୍କଡ଼େ ଷ୍ଟାଡିୟମ୍ଠାରେ ଆଉ କିଛି ସମୟ ପରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ପୁରୁଷ ହକି ହିରୋ ଏସିଆ କପ୍ 2025 ବିହାରରେ ଆୟୋଜନ କରାଯିବ। ଏହା ହେବ ଏସିଆ କପ୍ର 12th ସଂସ୍କରଣ। ଏଥିଲାଗି ଆଜି ପାଟନାରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ପ୍ରତିଯୋଗିତା ଚଳିତ ବର୍ଷ ଅଗଷ୍ଟ 29ରୁ ସେପ୍ଟେମ୍ବର 7 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ଢାଞ୍ଚାଗତ ପରିବର୍ତ୍ତନ ଯୋଗୁଁ ପ୍ରାଥମିକ ସ୍ତରରୁ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଉଲ୍ଲେଖନୀୟ ଉନ୍ନତି ଦେଖାଦେଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଆସନ୍ତାକାଲିଠାରୁ ଲାଗୁ ହେଉଛି ଏକକୀକୃତ ପେନ୍ସନ୍ ଯୋଜନା ଏବଂ ସମଗ୍ର ଦେଶରେ ଆଜି ପାଳିତ ହେଉଛି ଇଦ୍ ଉଲ୍ ଫିତର୍ ପର୍ବ। ସମ୍ବାଦ ଶେଷ ହେଲା।